आकाशवाणी। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, 140 କୋଟି ଦେଶବାସୀଙ୍କ ଭାବନାକୁ ଆଗେଇ ନେବା ପାଇଁ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କହିଲେ ପ୍ରଧାନମନ୍ତ୍ରୀ। ନୂତନ କାର୍ଯ୍ୟାଳୟରୁ ପ୍ରଥମ ନିଷ୍ପତ୍ତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଦେଲେ ମଞ୍ଜୁରୀ। ଭାରତ ସମସ୍ତ ମୁକ୍ତ ବାଣିଜ୍ୟ ରାଜିନାମାରେ ଚାଷୀ, ଦୁଗ୍ଧକ୍ଷେତ୍ର ଏବଂ ଏମ୍ଏସ୍ଏମ୍ଇମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇଛି କହିଲେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ। ବାଂଲାଦେଶ ନିର୍ବାଚନରେ ବିଏନ୍ପିକୁ ସ୍ପଷ୍ଟ ବହୁମତ ଏବଂ ପୁରୁଷ T20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆମେରିକା ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ନେଦରଲ୍ୟାଣ୍ଡ। ଭାରତୀୟ ଜନତାଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନର ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେବାତୀର୍ଥ ପରିସରକୁ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି, ଏହି ଭବନରୁ ବିକଶିତ ଭାରତର ନୂଆ ଯାତ୍ରା ଆରମ୍ଭ ହେବ। 140 କୋଟି ଦେଶବାସୀଙ୍କ ଭାବନାକୁ ଆଗେଇ ନେବା ପାଇଁ ଉଭୟ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ବର୍ତ୍ତମାନ 21ଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପୂରଣ ହୋଇସାରିଛି। ବିକଶିତ ଭାରତର କଳ୍ପନା ନୀତି ଓ ଯୋଜନାରେ ସୀମିତ ରହିନାହିଁ, ଏହା ତା'ର କାର୍ଯ୍ୟସ୍ଥଳୀ ଓ ଅଟ୍ଟାଳିକାରେ ଦୃଶ୍ୟମାନ ହେବ। ନୂତନ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ୱ ଦେଇ ଏହି ଭବନର ନିର୍ମାଣ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
13 ଫରବରୀ କା ୟେ ଦିନ ଭାରତ କି ବିକାଶ ଯାତ୍ରା ମେ ଏକ ନୟେ ଆରମ୍ଭ କା ସାକ୍ଷୀ ବନ ରହା ହେ। ଆଜ ହମ ସଭି ବିକଶିତ ଭାରତ କା ସଂକଳ୍ପ ଲେକର ସେବା ତୀର୍ଥ ମେ କର୍ତ୍ତବ୍ୟ ଭବନ ମେ ପ୍ରବେଶ କର ରହେ। ଅପନେ ଲକ୍ଷ ମେ ବିଜୟୀ ହୋନେ କା ଦୈବୀୟ ଆଶୀର୍ବାଦ ହମାରେ ସାଥ ହେ।
ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି। ସେବାତୀର୍ଥକୁ ସ୍ଥାନାନ୍ତରିତ ହେବା ପରେ ପ୍ରଥମ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତୋଟି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ପିଏମ୍ ରାହତ ଯୋଜନା, ଲଖପତି ଦିଦିଙ୍କ ଲକ୍ଷ୍ୟକୁ ଦ୍ୱିଗୁଣିତ କରି 6 କୋଟି କରିବା, କୃଷି ଭିତ୍ତିଭୂମି ପାଣ୍ଠିକୁ ଦ୍ୱିଗୁଣିତ କରି 2 ଲକ୍ଷ କୋଟି ଟଙ୍କା ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ପାଣ୍ଠି 2.0କୁ 10,000 କୋଟି ଟଙ୍କାର କର୍ପସ୍ ପାଣ୍ଠି ମଞ୍ଜୁର କରିଛନ୍ତି। ସରକାର March 2029 ସୁଦ୍ଧା 6 କୋଟି ଲଖପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛନ୍ତି। ଭାରତର ସମଗ୍ର କୃଷି ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ କୃଷି ଭିତ୍ତିଭୂମି ପାଣ୍ଠିକୁ 2 ଲକ୍ଷ କୋଟି ଟଙ୍କାକୁ ଦ୍ୱିଗୁଣିତ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସେବାତୀର୍ଥର ଉନ୍ମୋଚନକୁ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ସେବାତୀର୍ଥ ଏକ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତ ଆଡ଼କୁ ଭାରତର ଅଗ୍ରଗାମୀ ଯାତ୍ରାର ପ୍ରତୀକ। ଏହା ଦେଶକୁ ଅତୀତର ପ୍ରତୀକ ଏବଂ ଔପନିବେଶିକ ଐତିହ୍ୟରୁ ଆଗକୁ ବଢ଼ି ସେବା ଏବଂ କର୍ତ୍ତବ୍ୟରେ ମୂଳ ଆଦର୍ଶକୁ ଗ୍ରହଣ କରିବାକୁ ସକ୍ଷମ କରିଛି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସେବାତୀର୍ଥର ଉଦ୍ଘାଟନକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ସେବାତୀର୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା ଭାବନା ସହ ଚାଲିଥିବା ସରକାରଙ୍କ ସଂକଳ୍ପର ପ୍ରତୀକ। ଏହା ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ ବୋଲି ଶ୍ରୀ ଶାହା କହିଛନ୍ତି। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ବ୍ରିଟେନ୍, ୟୁରୋପୀୟ ସଂଘ, ଚତୁରାଷ୍ଟ୍ରୀୟ EFTA ଏବଂ ଆମେରିକା ସହିତ ମୁକ୍ତ ବାଣିଜ୍ୟ ରାଜିନାମା FTA ଚୂଡ଼ାନ୍ତ କରିନାହିଁ। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଭାରତ ସମସ୍ତ ମୁକ୍ତ ବାଣିଜ୍ୟ ରାଜିନାମାରେ ଚାଷୀ, ଦୁଗ୍ଧକ୍ଷେତ୍ର ଏବଂ ଏମ୍ଏସ୍ଏମ୍ଇମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇଛି। ଶ୍ରୀ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ମୋଡ଼ରେ ସଂସ୍କାର ଏଜେଣ୍ଡାକୁ ଆଗକୁ ବଢ଼ାଇଛନ୍ତି। ସେ କହିଛନ୍ତି, 38 ଦେଶକୁ 9 FTA ଅଧୀନରେ ସାମିଲ କରାଯାଇଛି, ଯାହା ମିଳିତ ଭାବେ ବିଶ୍ୱ ଅର୍ଥନୀତିର 2/3। ଭାରତ ବିନା ବିଶ୍ୱ ମୂଲ୍ୟ ଶୃଙ୍ଖଳରେ କୃତ୍ରିମ ବୁଦ୍ଧିମତାର ବିସ୍ତାର କଷ୍ଟକର ହେବ ବୋଲି ଶ୍ରୀ ଗୋଏଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏମ୍ଏମ୍ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଅଂଶୀଦାର ନିମିସ୍ ଭୋରା କହିଛନ୍ତି, ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନୂତନ ଶକ୍ତି ପ୍ରଦାନ କରିଛି। ଆକାଶବାଣୀ ସମ୍ବାଦ ସହ ସ୍ୱତନ୍ତ୍ର ଆଲୋଚନାରେ ଶ୍ରୀ ଭୋରା କହିଛନ୍ତି, ବାଣିଜ୍ୟ ଚୁକ୍ତିନାମା ଘୋଷଣା ହେବା ପରଠାରୁ ମସଲା ରପ୍ତାନୀରେ ସ୍ଥିର ଅଭିବୃଦ୍ଧି ଘଟିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା 297 ନିର୍ବାଚନ ମଣ୍ଡଳୀରେ ଘୋଷିତ ଅନୌପଚାରିକ ଫଳାଫଳ ଅନୁସାରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ଏବଂ ଏହାର ସହଯୋଗୀ ଦଳ 212 ଆସନ ପାଇଛନ୍ତି, ଯେଉଁଥିରେ ବିଏନ୍ପି 209 ଆସନରେ ବିଜୟ ଲାଭ କରିଛି। ଏହାର ସହଯୋଗୀ ଦଳ ଗଣସମ୍ମତି ଆନ୍ଦୋଳନ, ବାଂଲାଦେଶ ଜାତୀୟ ପାର୍ଟି ଏବଂ ଗୁଣ ଅଧିକାର ପରିଷଦ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ଜମାତ ଏ ଇସ୍ଲାମୀ ଏବଂ ଏହାର ସହଯୋଗୀ ଦଳକୁ 77 ଆସନ ମିଳିଛି। ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଗୋଟିଏ ଆସନରେ ମତଦାନ ସ୍ଥଗିତ ଥିବାରୁ 300 ନିର୍ବାଚନ ମଣ୍ଡଳୀ ମଧ୍ୟରୁ 269 ମତଦାନ ହୋଇଥିଲା। ସଂସଦୀୟ ନିର୍ବାଚନ ସହିତ ଏକ ଜାତୀୟ ଜନମତରେ 60.26% ମତଦାନ ରେକର୍ଡ ହୋଇଥିଲା। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ୟୁରୋପୀୟ ସଂଘ କିମ୍ବା ଆମେରିକା ସହିତ ହୋଇଥିବା ସାମ୍ପ୍ରତିକ ମୁକ୍ତ ବାଣିଜ୍ୟ ରାଜିନାମା ଭାରତର ଜାତୀୟ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଛି। ଏଥିରେ କୃଷକଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ନୂଆଦିଲ୍ଲୀରେ ICAR ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ IARI ର 64 ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ଭାରତ ଚୀନକୁ ପଛରେ ପକାଇ ବିଶ୍ୱର 1 ଧାନ ଉତ୍ପାଦନକାରୀ ହୋଇସାରିଛି। ଭାରତୀୟ ଗହମ କିସମ ସାରା ବିଶ୍ୱରେ ଆଦୃତ ହେଉଛି। ସେ ଗୁରୁତ୍ୱାରୋପ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ, ସମୃଦ୍ଧ, ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ହେଉଛି। ଏକ ବିକଶିତ ଭାରତ ନିର୍ମାଣ ମିଶନରେ ଯୋଗଦାନ ଦେବାକୁ ପ୍ରସ୍ତୁତ ରହିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି ହମେଶା ସେ କିସାନ ହିତୈଷୀ ରହେ। ଉନକା ହର ନିର୍ଣ୍ଣୟ କିସାନୋଂ କେ ହିତ ମେ ଲିଆ ଗୟା ହୈ। ଉନକି ଯୋଜନାଓଂ ନେ କିସାନୋଂ କି ଜିନ୍ଦଗୀ ବଦଲ ଦି ହୈ। और अभी अमेरिका से जो समझौता हुआ है उस समझौते में भी किसान हित पूरी तरह से सुरक्षित हैं।
ଏହି ଅବସରରେ ଶ୍ରୀ ଚୌହାନ କୃତି ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା IARI ହେଉଛି 121 ପୁରୁଣା କୃଷି ଗବେଷଣା ପ୍ରତିଷ୍ଠାନ, ଯାହା ଭାରତର ଖାଦ୍ୟ, ପୌଷ୍ଟିକତା ଏବଂ ଜୀବିକା ସୁରକ୍ଷା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଘରୋଇ ବଜାରକୁ ସ୍ଥିରତା ପ୍ରଦାନ କରିବା ଏବଂ ଉତ୍ପାଦକମାନଙ୍କ ଲାଭ ସୁନିଶ୍ଚିତ କରିବା ପାଇଁ ସରକାର 25 ମେଟ୍ରିକ୍ ଟନ୍ ଗହମ ରପ୍ତାନୀ ସହିତ ଅତିରିକ୍ତ 5 ମେଟ୍ରିକ୍ ଟନ୍ ଗହମ ଉତ୍ପାଦ ରପ୍ତାନୀକୁ ଅନୁମୋଦନ କରିଛନ୍ତି। ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ବର୍ତ୍ତମାନର ଉପଲବ୍ଧତା ଏବଂ ମୂଲ୍ୟ ପରିସ୍ଥିତିର ଏକ ବ୍ୟାପକ ମୂଲ୍ୟାଙ୍କନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ କହିଛି, 25 ମେଟ୍ରିକ୍ ଟନ୍ ଗହମ ଏବଂ 5 ମେଟ୍ରିକ୍ ଟନ୍ ଗହମ ଉତ୍ପାଦ ରପ୍ତାନୀକୁ ଅନୁମତି ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଘରୋଇ ମୂଲ୍ୟକୁ ସ୍ଥିର କରିବା ସହ ଉତ୍ପାଦକମାନଙ୍କୁ ଲାଭ ପହଞ୍ଚାଇବ। 2025-26 ଘରୋଇ ସଂସ୍ଥାଗୁଡ଼ିକ ସହିତ ଗହମ ମହଜୁଦ ଉପଲବ୍ଧତା ପ୍ରାୟ 75 ମେଟ୍ରିକ୍ ଟନ୍ ରହିଛି, ଯାହା ଗତବର୍ଷ ସମାନ ସମୟ ତୁଳନାରେ ପ୍ରାୟ 32 ମେଟ୍ରିକ୍ ଟନ୍ ଅଧିକ। ସେହିପରି 2026 ରବି ଋତୁରେ ଗହମ ଚାଷ ଜମି ଗତବର୍ଷ 328 ହେକ୍ଟର ତୁଳନାରେ ପ୍ରାୟ 334 ହେକ୍ଟରକୁ ବୃଦ୍ଧି ପାଇଛି। ବିଶ୍ୱ ରେଡ଼ିଓ ଦିବସ ଅବସରରେ ଆଜି ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ଆକାଶବାଣୀ ଏବଂ ୟୁନେସ୍କୋ ଦ୍ୱାରା ମିଳିତ ଭାବେ ଏକ ଜାତୀୟ ସ୍ତରୀୟ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କାର୍ୟ୍ୟକ୍ରମକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉଦ୍ଘାଟନ କରିଥିଲେ। ଚଳିତ ବର୍ଷ ବିଶ୍ୱ ରେଡ଼ିଓ ଦିବସର ବିଷୟବସ୍ତୁ ରହିଛି ରେଡ଼ିଓ ଏବଂ କୃତ୍ରିମ ବୁଦ୍ଧିମତା। ସ୍ୱାଗତ ଭାଷଣ ପ୍ରଦାନ କରି ଆକାଶବାଣୀ ମହାନିର୍ଦ୍ଦେଶକ ରାଜୀବ ଜୈନ କହିଥିଲେ, ରେଡ଼ିଓ କେବଳ ଯୋଗାଯୋଗର ଏକ ମାଧ୍ୟମ ନୁହେଁ, ବରଂ ସମାଜର ସାମଗ୍ରିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 23 ଭାଷା ଏବଂ 182 ଉପଭାଷା ମାଧ୍ୟମରେ ଆକାଶବାଣୀ ଦେଶର ଦୂରଦୂରାନ୍ତରେ ପହଞ୍ଚିଛି ବୋଲି ଶ୍ରୀ ଜୈନ କହିଛନ୍ତି। ଆଇସିସି ପୁରୁଷ T20 କ୍ରିକେଟ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜିର ତୃତୀୟ ମ୍ୟାଚ୍ରେ ଆମେରିକା ବିପକ୍ଷରେ ଟସ୍ ଜିତି ନେଦରଲ୍ୟାଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 23 ପରାସ୍ତ କରି ଜିମ୍ବାୱେ ବିପର୍ଯ୍ୟୟ ସୃଷ୍ଟି କରିଛି। 170 ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ 19 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 146 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ କାନାଡ଼ା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ସଂଯୁକ୍ତ ଆରବ ଏମିରେଟ୍ସ UAE 5 ବିଜୟ ଲାଭ କରିଛି। UAE 151 ରନ୍ର ବିଜୟ ଲକ୍ଷ୍ୟ ପିଛା କରି 19 ବଲ୍ରେ 5 ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ନୂଆଦିଲ୍ଲୀରେ ଏସୀୟ ବନ୍ଧୁକ ଚାମ୍ପିୟନସିପ୍ 2026 ଶେଷ ଦିନରେ ଭାରତ 7 ପଦକ ସହିତ ତା'ର ଅଭିଯାନ ଶେଷ କରିଛି। ସିନିୟର ରାଇଫଲ ଏବଂ ପିସ୍ତଲ ଇଭେଣ୍ଟରେ ମୋଟ ପଦକ ସଂଖ୍ୟା 33 ପହଞ୍ଚିଛି। ସେଥିରେ 13 ସ୍ୱର୍ଣ୍ଣ, 11 ରୌପ୍ୟ ଏବଂ 9 କାଂସ୍ୟ ପଦକ ସାମିଲ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। 140 ଦେଶବାସୀଙ୍କ ଭାବନାକୁ ଆଗେଇ ନେବା ପାଇଁ ସେବାତୀର୍ଥ ଏବଂ କର୍ତ୍ତବ୍ୟ ଭବନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ କହିଲେ ପ୍ରଧାନମନ୍ତ୍ରୀ। ନୂତନ କାର୍ଯ୍ୟାଳୟରୁ ପ୍ରଥମ ନିଷ୍ପତ୍ତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଦେଲେ ମଞ୍ଜୁରୀ। ଭାରତ ସମସ୍ତ ମୁକ୍ତ ବାଣିଜ୍ୟ ରାଜିନାମାରେ ଚାଷୀ, ଦୁଗ୍ଧ କ୍ଷେତ୍ର ଏବଂ ଏମ୍ଏସ୍ଏମ୍ଇମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇଛି, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ବାଂଲାଦେଶ ନିର୍ବାଚନରେ ବିଏନ୍ପିକୁ ସ୍ପଷ୍ଟ ବହୁମତ ଏବଂ ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆମେରିକା ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ନେଦରଲ୍ୟାଣ୍ଡ। ସମ୍ବାଦ ଶେଷ ହେଲା।